ஸ்ரீமத் பாகவதம் தசம ஸ்கந்த அஞ்சாவது அத்யாயம் ஸ்லோக 24. ஸ்வயம் கேள்வி சமாதாய தைத்யக்தோ நாத்கோவித அசிதார்த்தோ விஷத்யந்தம் ஸ்வதர்மாவிமுகத்தமஹ ஸ்வயம் கேள்வி சமாதாய தைத்யக்தோ நாத்கோவித அசிதார்த்தோ விஷத்யந்த ஸ்வதர்மா விமுகத்தமஹ. ஸ்வயம் கேள்வி சமாதாய தைத்யக்தோ நாத்கோவித அசிதார்த்தோ விஷத்யந்தம் ஸ்வதர்மா விமுகத்தமஹ. ஸ்வயம் கேள்வி சமாதாய தைத்யக்தோ நாத்கோவித அசிதார்த்தோ விஷத்யந்தம் ஸ்வதர்மாவிமுகத்தம. ஹரிகிருஷ்ண புஸ்த பக்த சுதந்த மாத்திருந்த ஆமே அபிமான்பு வைபாகவத கதாக ஸ்வாகத் ஜனந்து. தென் எட்டி அப்ருடா ஜோ கோசந்தி திருதராஷ்டிரங்கு எவ்வளி பாவர் புதுசந்தி. தென் கத்த ஸ்லோகர் ஜோ கைத்திலா ஸ்வயம் புஷ்ணாதி ஜான தர்மேண ஸ்வபுத்தியா தம பண்டிதம் தே அப்ருதார்த்தம் பிரயணுவந்தி பிராணாராய சுதாதய. உஷ்ணந்தி ஜான் அதர்மேனா ஜான்கு அதர்மரே இசு பாலன் கரங்கிரி ஸ்வபுத்தியா தம் அப்பண்டித்தம் நிஜர பாவிக்கிறி எமன் மோர் நிஜர வலி பாவிக்கிறி பக்குத்தரி செமன் அப்பண்டித்த வித்வான் நுவந்து செமானே புத்தியின வக்தி. ତେଣୁ ସେଇ ଅକୃତାର୍ଥ ପ୍ରହିଣନ୍ତି ସେମାନେ କେହି କୃତାର୍ଥ ହେଇପାରନ୍ତି ନାହିଁ ତେଣୁ ସେ ତ୍ୟାଗ କରନ୍ତି ତାଙ୍କୁ ପ୍ରାଣ ରାୟ ସୁତାଦୟ ପ୍ରାଣକୁ ତ୍ୟାଗ କରନ୍ତି ଧନ ତ୍ୟାଗ କରନ୍ତି ସୁତାଦୟ ସମସ୍ତଙ୍କୁ ତ୍ୟାଗ କରନ୍ତି. ବହୁତ ତେଣୁ ଏ ଶ୍ଳୋକରେ କହୁଛନ୍ତି ସ୍ୱୟଂ କିଲ୍ବିଷ ମହାଦାୟ ବିଭିନ୍ନ ପ୍ରକାର ଅଧର୍ମ ଆଚରଣ କରୁଥିବାରୁ ଏଇ ଯେଉଁ କିଳିବିଷ ଏଇଟାକୁ ଅଧର୍ମକୁ କିଳିବିଷ ବୋଲି କୁହାଯାଉଛି. ଭଗବତ ଗୀତାରେ ଭଗବାନ କହିଛନ୍ତି ଏମିତିକି ଆମେ ଖାଦ୍ୟ ଖାଇବାଟା ମଧ୍ୟ ଗୋଟେ କିଳିବିଷ. ଯଦି ଖାଦ୍ୟ ଖାଇବା ପାପ ଜିନିଷ ନୁହଁ, ଖାଦ୍ୟ ଖାଇବାଟା ଆମେ ବଞ୍ଚିବା କେମିତି, ଖାଦ୍ୟ ଖାଇବା ପାଇଁ ବଞ୍ଚିବା, ବଞ୍ଚିଲେ ଆମେ ଖାଇଲେ ବଞ୍ଚା ନହେଲେ ମୃତ୍ୟୁବରଣ କରିବା, କିନ୍ତୁ ତଥାପି ବଞ୍ଚିବା ପାଇଁ ଯଦି ଖାଇଲେ ମଧ୍ୟ ସେଇଟା ଗୋଟେ କିଳିବିଷ. ଭଗବତ ଗୀତାରେ ଭଗବାନ କହିଲେ ଯଜ୍ଞ ଶିଷ୍ଟା ସିନ ସନ୍ତୋ ମୁଚ୍ୟନ୍ତେ ସର୍ବ କିଳିବିଷେଇ ଭୁଞ୍ଜନ୍ତେ ତୁ ଅଭଙ୍ଗ ପା ବା ଯେ ପତନ୍ତି ଆତ୍ମ କାରଣା. ଶତକଡ଼ା ଅନୁଷଦ ଭାଗ ଲୋକ ନିଜ ପାଇଁ ରନ୍ଧନ କରୁଛନ୍ତି ଖାଇବା ପାଇଁ, ରୋଷେଇ କାଟିଲା ବେଳକୁ ପାଟିରେ ପକାଉଥିବେ. ଭଗବାନ ପାଇଁ ରୋଷେଇ ହେଉଛି ମାନେ ଆରମ୍ଭରୁ କେତେ ନିଷ୍ଠା, ଅମଣିଆ ଷ୍ଟେଜ୍ରୁ ଆରମ୍ଭ କରିକି ଭଗବାନ ପାଇଁ ଲାଗିବ, ସବୁ ପ୍ରକାର ନିଷ୍ଠାରେ ଭଗବାନଙ୍କୁ ଲାଗୁଛି. କିନ୍ତୁ ଲୋକମାନେ କ'ଣ କରୁଛନ୍ତି, ଯେତେବେଳେ ରୋଷେଇ କରୁଛନ୍ତି ଯାହା ଇଏ କରୁଛନ୍ତି ପାଟିରେ ପକେଇ ପକେଇ ଟିକେ କରୁଛନ୍ତି, ଆଉ ସେ ଯେଉଁ ଖାଇବେ ସେଇଟା କିଳିବିଷ ହିଁ ଖାଇବେ, ସେ ପାପ ହିଁ ଭକ୍ଷଣ କରିବେ. ତେଣୁ ଯେଉଁ ରହିଛି ପାପ, ବହୁତ ପ୍ରକାର ପାପ କାର୍ଯ୍ୟ ରହିଛି ସବୁ, ତେଣୁ ସ୍ୱୟଂ କିଳିବିଷ ମହାଦାୟ ଏଇଭଳି ଭାବରେ ଅନେକ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି ସେମାନେ ଜାଣନ୍ତି ନାହିଁ, ଜାଣନ୍ତି ରହିବ ବା ଅଜାଣନ୍ତି ରହିବ ବହୁତ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି. ଭଗବତ ଗୀତାରେ ଆମର ଭାଗବତମରେ ଇଏ କହିଲେ परीक्षित महाराज कहले क्वचित निवर्तित अभद्रा क्वचित चरत तत्पुन प्रायश्चित मत पार्थ मन कुंजर शौचवत केतेज जानती जे प्रकृति में यहाँ गोटे पाप कार्य हो गला अभद्रा अभद्र हो गला गोटे पाप समस्त धारणा ना कौटा पाप कौटा पुण्य यहाँ लोक मैंने जानती ना पाप कौन पुण्य कौन लोक मैंने जानती ना कौन पाप कौन पुण्य मुझे लिफ्ट इरीगेशन थी प्रश्न पचारे कौन पाप कौन पुण्य ये गोटे मन मनगढ़ा जिनस कहे ना पाप पुण्य कौन विचार अच्छी किसी अर्जुन कहले ये जो आम पाप एवं पाप करने जाऊे वर्तमान प्रभु मानक हत्या करप करने जाऊे पाप पुण्य सब शास्त्र वर्णना कर मनगढ़ा कथा कि नुह मन इच्छा जहाँ चाहिए जहाँ जहाँ मन इच्छा नुह सब शास्त्र निर्देश सब रही कहले धर्मराज दूत मान कह वेद प्रणीत धर्म ये अधर्मस्त विपर्जय पाप हूँ सहीटा जोटा वेद निषिद्ध करना द्यूतम पान स्त्री सुना जो अधर्मस्त दुर्विधा ये चार प्रकार पाप रही द्यूत क्रीड़ा द्यूतम पान निशाद्रव्य सेवन अवैध स्त्री संग एवं जीवहत्या कलि को चार स्थान दे परीक्षित महाराज कलीजुग आसा पूर्व कलीजुग आसा पूर्व द्वापर युगरे ये सब पाप जदि बढ़ुला किंतु कली हूँ साक्षात पापर मूर्ति जहाँ भी हो कलीजुग आसला कली को स्थान दिगल ये चार स्थान प्रथम स्कंध सतर अध्याय वर्णना कर अभ्यर्थिदा तदा तस्मी स्थानी कलई दद दीयुतं पान स्त्री सुना जत्र अधर्मस्त दुर्विधा परीक्षित महाराज कितने सुंदर भाव शासन करुले युधिष्ठिर महाराज शासन भगवान कृष्ण राज्य भगवान राम राज्य और कृष्ण राज्य दुईट प्रसिद्ध राज्य रही आमर शास्त्र मानक कृष्ण राज्य के कहा जाए ना विशेष भाव राम राज्य समस्त भाड़ी हमें राम राज्य राम राज्य राम राज्य आम महात्मा गांधी चाहूल राम राज्य तेणु राम राज्य बोली कृष्ण राज्य मत थिला युधिष्ठिर महाराज राज्य हूँ कृष्ण राज्य किंतु युधिष्ठिर महाराज परे परीक्षित महाराज राज्य शासन कले से भाव शासन नीति अनुसार धर्म नीति अनुसार शासन कार्य कराला धर्म नीति अनुसार शासन करागले कहार किसी असुविधा समस्त आनंद रही तेणु जो शासन कराला कि कड़ी समय कड़ी आसी जाइला कड़ी बेल हो जाता सत्य तृतीया द्वापर कड़ी गोटे पर गोटे पर गोटे पर आस कड़ी जो आसीगला प्रवेश कर कहीं परीक्षित महाराज अच्छा शासन ठीक भाव शासन नीति कर कड़ी प्रवेश कर सुजोग पा ना तेणु जहाँ भी हूँ से आसला प्रवेश कर कड़ी बर्तन बर्तन कड़ी समय चलती कड़ी राजत्व चलती गोटे बढ़िया फिल्म गोटे गीत शुणु ये तो कलिकाण रीति विपरीत भाई रे कलिकाण रीति हूँ यहाँ विपरीत तेणु ये जो रही कलीजुग प्रवेश कला प्रवेश कला कित जो परीक्षित महाराज जाऊँच शासन प्रथम स्कंध षोड़श अध्याय वर्णना कर परीक्षित महाराज जो जा देखिले गोटे गो मिथुन को गोटे वृष और गाभी ये दुज को पिटुची पकईकी जड़े राजा बेस राजा बेस जे प्रहार करुच्ची वृष पुणी तार तीनो पाद ना गोटे पाद रही पुणी आघात कर गोटे पाद को आघात कर एभली कितने निर्दय अवस्था कलीजुगर अवस्था से ही भाव हम इस भागवत सब वर्णना कर भविष्य तीन पाद जो पचारे परीक्षित महाराज सांगे सांगे उद्यत हेले जो गाभी एवं वृषभ को प्रहार करुच्ची सांगे सांगे हत्या करने बसिले कि तथापि पूर्व पचारे वृषभ को पचारे किए आपणकर ये अवस्था किए कर राजा भगवान सब गो ब्राह्मण हिताच भाभी मान को ब्राह्मण मान शीत प्रदान करेंगे आउ जो मैंने शासक हे सी कौन अलग आचरण करेंगे शासक जी हे ସେ ଭଗବାନଙ୍କ ପ୍ରତିନିଧି ନାରାୟଣ ଚ ନରାଧିପମ୍ ଶାସକ ଯିଏ ହେବେ ଭଗବାନ କହିବେ ଗୋ ରକ୍ଷା, ଇଏ କହିବେ ନାହିଁ ଟାଇଗର ରକ୍ଷା ଆଉ ବାଘ ରକ୍ଷା, ଗୋ ରକ୍ଷା ନୁହଁ ଗାଭ ରକ୍ଷା ନା ବାଘ ରକ୍ଷା, ଇଏ ହେଉଛି ଶାସନ ନୀତି କଳିଯୁଗର ଅବସ୍ଥା ଏଇଭଳି ଭାବରେ ହବ। ତେଣୁ ସେ ପଚାରିଲେ କିଏ ଆପଣଙ୍କର ଏ ଦଶା ଏମିତି କଲେ, ସେ କହୁଛନ୍ତି ଭୟଂ ପରୀକ୍ଷିତ ଇଏ ଯେଉଁ ସେ ସ୍ୱୟଂ ଧର୍ମରାଜ, ସ୍ୱୟଂ ଧର୍ମରାଜ। ତେଣୁ ସେ କହୁଛନ୍ତି, ସେ ଜାଣନ୍ତି ଧର୍ମରାଜ ଜାଣନ୍ତି ସବୁ ସବୁ କାର୍ଯ୍ୟର କ'ଣ ଗୋଟିଏ କାରଣ ରହିଛି, ପାଞ୍ଚଟି କାରଣ ରହିଛି ନା। ହଁ ପ୍ରଥମ ସ୍କନ୍ଧ ଅଠର ଅଧ୍ୟାୟରେ ବର୍ଣ୍ଣନା, ଭଗବତ ଗୀତାରେ ଅଠର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ସିଏ କହିଲେ ଷୋହଳ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି, ସେ କହିଲେ ନ ଭୟଂ କ୍ଲେଶ ବି ଜାଣି, ସତର ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି, ନ ଭୟଂ କ୍ଲେଶ ବି ଜାଣି ଯଥାଶିଉ ପୁରୁଷର୍ଷଭ, ହେ ପୁରୁଷମାନଙ୍କ ଶ୍ରେଷ୍ଠ, ପୁରୁଷମାନଙ୍କୁ ତ ଶ୍ରେଷ୍ଠ ଆପଣ ପରୀକ୍ଷିତ ମହାରାଜ, ମୁଁ ଜାଣିନାହିଁ ମୋର କ୍ଲେଶର କାରଣ କ'ଣ। ନ ଭୟଂ କ୍ଲେଶ ବି ଜାଣି ଯଥାଶିଉ ପୁରୁଷର୍ଷଭ, ପୁରୁଷଙ୍କ ବି ଜାଣି ମୁଁ, ଆପଣ କୁହନ୍ତୁ କ'ଣ ପାଇଁ ମୋର ଏ ଦଶା ହେଇଛି, ମୁଁ କହିପାରୁନି। କାହିଁକି ତୁମେ କହିପାରୁନ ନା, ବାକ୍ୟ ଭେଦ ବିମୋହିତ। ହଁ ବହୁତ ଲୋକ ବହୁତ ଦାର୍ଶନିକ ଅଛନ୍ତି, ବହୁତ ପ୍ରକାର କଥା କହୁଛନ୍ତି, କିଏ କହୁଛନ୍ତି କାଳ ପ୍ରଭାବ, କିଏ କହୁଛନ୍ତି ଏ ଲୋକ ମୋତେ କଲା, କିଏ କହୁଛନ୍ତି ଦେବତାମାନଙ୍କ ପ୍ରଭାବ, କିଏ କହୁଛନ୍ତି ନିଜ କର୍ମର ପ୍ରଭାବ, ଏହିଭଳି ଭାବରେ କିଏ କ'ଣ ସବୁ ରହିଛନ୍ତି, କ'ଣ ପ୍ରକୃତ ଅର୍ଥ କ'ଣ ମୁଁ ଜାଣିନାହିଁ, ବାକ୍ୟ ଭେଦ ବିମୋହିତ। ତେଣୁ ଏ କଥା ଯେତେବେଳେ ଶୁଣିଲେ ପରୀକ୍ଷିତ ମହାରାଜ, ସେ କହିଲେ ଆପଣ ହେଉଛନ୍ତି ଧର୍ମ, ଧର୍ମଂ ରବିଶି ଧର୍ମଜ୍ଞ, ଆପଣ ହେଉଛନ୍ତି ଧର୍ମ, ଆପଣ ଧର୍ମ କଥା କହିଲେ, ତେଣୁ ଧର୍ମସି ବୃଷରୂପ ଧୂପ, ଆପଣ ଧର୍ମ ରୂପରେ ଏଇ ବୃଷ ରୂପ ଧାରଣ କରିଛନ୍ତି, ବୃଷଭ ରୂପ ଧାରଣ କରିଛନ୍ତି ଆପଣ, ଯତ୍ ଅଧର୍ମକୃତ ସ୍ଥାନ ସୂଚକ ସାବି ତତ୍ ଭବେ, ଆପଣ କହୁନାହାନ୍ତି ଯଦିଓ ଜାଣିଛନ୍ତି ଆପଣଙ୍କର ଏଇ ଦଶା କିଏ କରିଛି, ତଥାପି କହୁନାହାନ୍ତି କାହିଁକି ନା ଅଧର୍ମ ଏସବୁ ଦଶା କରିଛି, ଆଉ ଅଧର୍ମ ବିଷୟରେ କହିଲା ମାନେ ଆପଣ ଅଧର୍ମରେ ଭାଗି ହେବେ। ଅଧର୍ମ ବିଷୟରେ କହିଲେ ଅଧର୍ମ ମୋତେ ଏସବୁ କରିଛି, ବ୍ୟବସ୍ଥା କରିଛି ମୋର, ଅଧର୍ମରେ ଆପଣ ଭାବି ଭାଗି ହେଇଯିବେ। ତେଣୁ ଆପଣ ହେଉଛନ୍ତି ଧର୍ମ, ଧର୍ମରାଜ ଧର୍ମ, ଆପଣ ସ୍ୱୟଂ ଧର୍ମ, ତେଣୁ ଧର୍ମଙ୍କୁ କହିବାକୁ ପଡ଼ିଲାନି, ତାଙ୍କର ତିନି ପାଦ କୁଆଡ଼େ ଗଲା, ସିଏ ନିଜେ କହିଲେ ତପ ଶୌଚ ଦୟା ସତ୍ୟ ଇତି ପାଦା କୃତେ କୃତା, ଏ ଧର୍ମର ଚାରି ପାଦ। ଧର୍ମ ହେଉଛି ବିସ୍ତାର କଥା ରହିଛି, ଧର୍ମ ଭଗବତ ଗୀତା ହେଉଛି କେବଳ ଧର୍ମ, ଧର୍ମ ସମ୍ବାଦ ଭଗବତ ଗୀତାରେ ଏ ଧର୍ମ ସମ୍ବାଦ କୁହାଯାଇଛି। କ'ଣ ଧର୍ମ, ଭାଗବତମରେ ଧର୍ମ ଧର୍ମ ପ୍ରଜିତ କୈତବୋତ୍ର, କୈତବ ଧର୍ମକୁ ସବୁ ବାଦ ଦିଆଯାଇଛି। ଭଗବତ ଗୀତାର ଅନ୍ତିମରେ ଭଗବାନ ଯେଉଁ ଧର୍ମ କହିଲେ, ଭାଗବତମର ଆରମ୍ଭରେ ସେ ଧର୍ମ କୁହାଗଲା। ଏଇସବୁ ଧର୍ମ ଶାସ୍ତ୍ରମାନଙ୍କୁ ସବୁ ବର୍ଣ୍ଣନା କରି 20 ଧର୍ମଶାସ୍ତ୍ର ରହିଛି, କେତେ ଧର୍ମଶାସ୍ତ୍ର ଆମେ ପାଠ ପଢ଼ୁଛେ ପଢ଼ିପାରୁଛେ। ଯାହା ବି ହେଉ, ସେ କହୁଛନ୍ତି ଆପଣଙ୍କର ଧର୍ମ, ଆପଣଙ୍କର ଚାରୋଟି ପାଦ ଥିଲା, ଇଏ ହେଉଛି ତପସ୍ୟା, ଶୌଚ, ଦୟା ଏବଂ ସତ୍ୟ, କିନ୍ତୁ ଅଧର୍ମାଂଶ ଏହି ତ୍ରୟ ଭଗ୍ନା ସ୍ମୟ ସଙ୍ଗ ମଧ୍ୟ ସ୍ତବ, କିନ୍ତୁ ଏ ଯେଉଁ 3 ପାଦ ନଷ୍ଟ ହୋଇଯାଇଛି, ଏଇଟା ଖାଲି ଆଖିରେ ଜଣେ ଦେଖିବେ ନାହିଁ, ଏଇଟା ଯେଉଁମାନଙ୍କର ପରମାର୍ଥିକ ଚକ୍ଷୁରେ ସେମାନେ ଦେଖିବେ, ଖାଲି ଆଖିରେ ଦେଖାଯିବ ନାହିଁ ସେଇଟା, ଆମର ଆଚାର୍ଯ୍ୟ ଟିକାରେ କହିଛନ୍ତି ଏଇଟା। ତେଣୁ ଆପଣଙ୍କର ଏଇ ଯେଉଁ ରହିଛି ଅଧର୍ମ ଦ୍ୱାରା କ'ଣ କ'ଣ ଅଧର୍ମ ନା ସ୍ମୟ ଗର୍ବ, ସ୍ମୟ ସଙ୍ଗ କହିଲେ ଅବୈଧ ସ୍ତ୍ରୀ ସଙ୍ଗ ଏବଂ ମଦ ନିଶାଦ୍ରବ୍ୟ ସେବନ ଦ୍ୱାରା ଆପଣଙ୍କର 3 ପାଦ ନଷ୍ଟ ହୋଇଯାଇଛି, ଆଉ 2 ପାଦ ରହିଛି ସେଇଟାକୁ ସତ୍ୟ, ସେଇଟାକୁ ମଧ୍ୟ ବର୍ତ୍ତମାନ କଳି ପ୍ରହାର କରୁଛି। ଆସ୍ତେ ଆସ୍ତେ ଯେତେ କଳିର ପ୍ରଭାବ ବଢ଼ିବ ସେତେ ସତ୍ୟ କମି କମିକା ଯିବ, ଅସତ୍ୟ ବଢ଼ି ବଢ଼ିକା ଯିବ। ତ ଏଇ ଧର୍ମ ସବୁ କମିବ ହେଲା ମାନେ ଅସତ୍ୟ ସବୁ ବଢ଼ିବ। କ'ଣ କ'ଣ ସେଇଟା ନା, ଏଇ ଯେଉଁ ଦ୍ୟୁତଂ ପାନଂ ସ୍ତ୍ରୀୟଂ ସୁନା, ଏଇ 4 ପାଦ ଯେଉଁ ରହିଛି ଅଧର୍ମର ପାଦ, ସେଇ 4 ପାଦ ବଢ଼ି ବଢ଼ିକା ଯିବ, ଆଉ କଳି ଶ୍ରୀଙ୍କର ଶେଷ ବେଳକୁ ଆଉ ନଥିବ ଧର୍ମ, ସବୁ ଅଧର୍ମ ହିଁ ଚାଲିଛି। ସେଥିପାଇଁ ଭଗବାନ ଆସିବେ, ଭଗବାନ ଆସିବେ କଳିକି ରୂପରେ ଆସିବେ, ମେଛନି ବହନି ଧନି କଳୟସି କରବାଳମ୍ ଧୂମକେତୁ ମିବ କିମପି କରାଳମ୍ କେଶବଦ୍ରିତ କଳିକି ଶରୀର ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ, ଜୟ ଜଗ ପୁଣି କଳିକି ଧାମରେ ଅଛେ ଆମେ ଜାଣିନେ, ଏଇଠୁ କଳିକି ବାହାରିବେ ପ୍ରଭୁପାଦ ମହାରାଜ କହିଛନ୍ତି, ଆଉ 4,37,000 ବର୍ଷ ପରେ କଳିକି ବାହାରିବେ ଏଠୁ, ଏ କଳିକି ଧାମରେ ଆମେ ରହିଛେ ଏଠି ସମ୍ବଲ ଗ୍ରାମସ୍ୟ, ଏଇ ସମ୍ବଲ ଗ୍ରାମରେ ସମ୍ବଲପୁର ପ୍ରଭୁପାଦ ମହାରାଜ କହିଛନ୍ତି, ସମ୍ବଲପୁର ଓଡ଼ିଶାରେ ଗୋଟେ ରହିଛି, ସେଇଠୁ ବାହାରିବେ ଭଗବାନ କଳିକି ଭଗବାନ, ଆମେ ସେଇ କଳିକି ଧାମରେ ରହିଛି ବର୍ତ୍ତମାନ, ଏ ଗୋଟେ ଧାମ। ତେଣୁ ଇଏ ଯେଉଁ ରହିବେ ଭଗବାନ ବାହାରିବେ, କାରଣ ଆଉ ଅଧର୍ମ ଚାରିଆଡ଼େ ବ୍ୟାପିଯିବ, ଆଉ ଧର୍ମ କିଛି ନଥିବ, ଖୁବ କ୍ୱଚିତ ଥିବ କାମା, ତେଣୁ ସେମାନେ ରକ୍ଷା ପାଇବେ, ଆଉ ସବୁ ମୃତ୍ୟୁବରଣ କରିବେ। କଳେଶିକର ବାଳନ ଖଣ୍ଡାରେ ଗୋଡ଼ାରେ ଚଢ଼ିକିରି ସବୁ ଇଏ କରିବେ, ସବୁ ବିନାଶ କରିଦେବେ ଭଗବାନ କଳିକି ଭଗବାନ ବିନାଶ କରିବେ, ଆଉ ସମସ୍ତଙ୍କ ନଷ୍ଟ ରହିଛି। ତେଣୁ ଇଏ ଯେଉଁ ରହିଛି ଅଧର୍ମ ବ୍ୟାପିଯିବ, ଚାରିଆଡ଼େ ବ୍ୟାପି ହେଇଯିବ ଅଧର୍ମ, ଯେତେ ଦିନ ବଢ଼ିବ କଳିକାଳର ସମୟ ଯେତେ ବଢ଼ିବ ସେତେ ଅଧର୍ମ ବଢ଼ି ବଢ଼ିକା ଯିବ ଅଧର୍ମ। ତେଣୁ ତାପରେ କଳିକୁ ଯେତେବେଳେ ହତ୍ୟା କରିବାକୁ ବସିଲେ କଳି କଳି ସ୍ଥାନ ନେଲା ମାଗିଲା, ସେଇଟା କୁହାଯାଇଛି ଅଭ୍ୟର୍ଥିତ ତଦା ତସ୍ମି ସ୍ଥାନାନି କଳେ ଦଦୌ। ତେଣୁ ଇଏ ମାଗିଲା, ପ୍ରଭୁ ମୋତେ ସ୍ଥାନ ଦିଅନ୍ତୁ, ମୋର କଳି ସମୟ ଆସିଗଲା, ବର୍ଷା ଋତୁ ଆସିଲା, ମୁଁ ବର୍ଷା ହେବନି ଆଉ କେମିତି ବନ୍ଦ କଲେ ହେବ, ତେଣୁ କଳି ଯୁଗ ଆସିଲା, ମୁଁ କେଉଁଠି ରହିବି, ଆପଣ ଯଦି ସ୍ଥାନ ନଦେବେ। ପ୍ରାର୍ଥନା କଲା ପ୍ରଭୁ ମୋତେ କିଛି ସ୍ଥାନ ଦିଅନ୍ତୁ, ଅଭ୍ୟର୍ଥିତା ତଥା ତସ୍ମି ସ୍ଥାନାନି କଳେ ଦଦୌ। ଏଇ ଚାରିଟି ସ୍ଥାନ ଦେଲେ ପରୀକ୍ଷିତ ମହାରାଜ, ବିଦ୍ୱାନ ବ୍ୟକ୍ତି ସିଏ ଧର୍ମଜ୍ଞ, ତେଣୁ କେଉଁ କେଉଁ ସ୍ଥାନ ଦେଲେ ଠିକ୍ ଅଛି, ତୁମେ ଏଇ 4 ସ୍ଥାନରେ ରହିବ ନା କ'ଣ ରହୁ, କେଉଁ କେଉଁ ସ୍ଥାନ ନା ଦ୍ୟୁତଂ ପାନଂ ସ୍ତ୍ରିୟଂ ସୁନା ଯେତେ ଅଧର୍ମ ସେତେ ବିଧା। ଏଇ ଯେଉଁ 4 ସ୍ଥାନ ଯେଉଁଠି ରହିଛି, ଦ୍ୟୁତ କ୍ରୀଡ଼ା ନିଶାଦ୍ରବ୍ୟ ସେବନ ଅବୈଧ ସ୍ତ୍ରୀ ସଂଘ ଜୀବ ହତ୍ୟା ଯେଉଁଠି ରହିଛି ତୁମେ ସେଇଠି ରହିବ, ପାପକୁ ଦେଲେ ସମୟ ଜାଗା ଦେଲେ, ଯାହା ପାପ କହିଲେ ଯାହା ହଉ ଏ କଳି ଭାବିଲା ମୋତେ ଜାଗା କିଛି ଦେଲେ ରାଜା ସରକାର ଦେଲେ, ଏ କ'ଣ ଅଥରାଇଜ ହେଇଗଲେ ଜାଗା ପାଇଁ, ଆମର ଯେମିତି ଇସ୍କନ ଗୋଟେ ଅଥରାଇଜ ସେଣ୍ଟର, ଇଏ ମନ ଇଚ୍ଛା ନୁହଁ, ଇସ୍କନ ଅଥରାଇଜ ଅଥରିଟି ପାଇବା ପାଇଁ ଆମକୁ ବହୁତ ପରିଶ୍ରମ କରିବାକୁ ପଡ଼ିଲା, ଅଥରାଇଜ ହେଲା ଏଇ ତାପରେ। ସେହିଭଳି ଭାବରେ ଏ କଳି ବର୍ତ୍ତମାନ ଅଥରାଇଜ ହେଇଗଲା, ରାଜା ଦେଇଦେଲେ ଅଥରିଟି, ତୁ ଏଇ ସ୍ଥାନରେ ରହିବୁ ଅନ୍ୟ ସ୍ଥାନରେ ରହିବୁ ନାହିଁ। ତେଣୁ ଯେତେବେଳେ ଦେଇ ସାରିକିରି ପରୀକ୍ଷିତ ମହାରାଜ ଯାଉଛନ୍ତି, ଶିକା ସାରିସି ଯାଉଛନ୍ତି, ଇଏ କରୁଥିଲେ ରାଜ୍ୟ ଶାସନ କରୁଥିଲେ, ଦେଖିଲେ ଏଇସବୁ ଯାହା ହଉ ଯେତେବେଳେ ଯାଉଛନ୍ତି, ସେତେବେଳେ ପୁଣି ସେ ଧାଇଧାଇ ଆସିଲା, କଳି ଧାଇଧାଇ ଆସିଲା, ରାଜାଙ୍କ ପାଖରେ ଆସି ପୁଣି ପ୍ରଣାମ କଲା। ରାଜା ପଚାରେ କ'ଣ ହେଲା, ନା ପ୍ରଭୁ ଏଇ ଯେଉଁ ସ୍ଥାନ ଦେଲେ, ସ୍ଥାନ କିଛି ନାହିଁ ଆପଣଙ୍କ ରାଜ୍ୟରେ, ସମଗ୍ର ପୃଥିବୀର ରାଜା ଥିଲେ ସିଏ, ନୁହଁ ଖାଲି ଛୋଟିଆ ଜାଗାରେ ଥିଲେ ରାଜା, ଅନ୍ୟ ସବୁ ସ୍ଥାନରେ ଅଲଗା ଥିଲା ନା, ସମଗ୍ର ପୃଥିବୀର ରାଜ୍ୟ ତାଙ୍କର ଥିଲା। ତେଣୁ ସିଏ କହିଲେ ପୁନଶ୍ଚ ଯାହା ଅଛ ମହାନାୟ, ପ୍ରଭୁ ଏ ଯେଉଁ 4 ସ୍ଥାନ ଦେଲେ କିଛି ତ ନାହିଁ ସ୍ଥାନ, ଆଉ କେଉଁଠୁ ରହିବି, ଗୋଟେ ସ୍ଥାନ ଥିଲେ ସିନା ମୁଁ ରହିବି, ଆଉ ସ୍ଥାନଟା ଦେଲେ ଯେଉଁ ସ୍ଥାନ ନାହିଁ ଆପଣଙ୍କ ରାଜ୍ୟ ଶାସନରେ ଏଭଳି ହେଇଛି କାମ, ଆଉ କେଉଁଠି କ'ଣ ଥାଇପାରେ ଅଲଗା କଥା, କିନ୍ତୁ ପ୍ରାୟ ସମସ୍ତେ ଧର୍ମନୀତି ଅନୁସାରେ ଜୀବନଯାପନ କରୁଥିଲେ। ରାଜା ଯଦି ଧାର୍ମିକ ରାଜା ହେଲେ ପ୍ରଜାମାନେ କାହିଁ ଅଧାର୍ମିକ ହେବେ, ରାଜା ଅଧାର୍ମିକ ହେଲେ ପ୍ରଜାମାନେ ଅଧାର୍ମିକ ହେଇଯିବେ। ତେଣୁ ଏ ଯେଉଁ କହିଲେ ତେଣୁ ତାପରେ ଚିନ୍ତା କଲେ ଠିକ୍ ଅଛି, ପୁନଶ୍ଚ ଯାହାଚ ମହାନାୟ ଜାତ ରୂପ ମଦାତ ରୂପ, ଚିନ୍ତା କଲେ ଠିକ୍ ଅଛି ତୁମେ ସୁନାରେ ରହିବ, ସୁନାକୁ ସ୍ଥାନ ଦେଲେ ସୁନା ସୁବର୍ଣ୍ଣରେ ରହିବ ତୁମେ, ଆଉ ଗୋଟେ ଫିଫ୍ଥ ପ୍ଲେସ୍ ଦେଲେ ସେଇଟା ହେଉଛି ସୁନା ସୁବର୍ଣ୍ଣ, କାହିଁକି ସୁନା ଦେଲେ ନା ତତ୍ ଅନୃତଂ ମଦଂ କାମଂ ରଜୋ ବୈରଂ ଚ ପଞ୍ଚମଂ। ସେଥିରେ 5 ସ୍ଥାନ ରହିଛି ଅସୁବିଧା, 5 ମଦ ଏ ଯେଉଁ କ'ଣ ସୁବର୍ଣ୍ଣରେ କ'ଣ କ'ଣ ରହିଛି ନା ତତ ଜୟ ଶ୍ରୀ ସୀତାରାମ ରତ୍ନ ହନୁମାନ ଯୋଗୀ, ଯତ୍ର କ'ଣ ସେଥିରେ ରହିଛି ନା ଅନୃତଂ, ଅନୃତଂ କହିଲେ ମିଥ୍ୟା ରହିବ ସେଠି, ଅସତ୍ୟ ରହିବ, ମିଥ୍ୟା ରହିବ, ଧନ ପାଇବା ପାଇଁ ସବୁ ପ୍ରକାର ମିଥ୍ୟା ଏଠି କୁହାଗଲା ନା, ଅଧର୍ମ ଭିତ ଧନ ପାଇବା ପାଇଁ ସବୁ ପ୍ରକାର ଅଧର୍ମ କରିବେ ସେମାନେ, ତେଣୁ ସେଠି ମିଥ୍ୟା ରହିବ ଅନୃତଂ ମଦନ, ଆଉ ଧନ ଆସିଲା ମାନେ ସେଇଟାକୁ ମଦରେ ବ୍ୟବହାର କରିବେ, ସବୁ ପ୍ରଗଡ଼ ଆମେ ଚାଲିବେ ସେ କଥା, ଧର୍ମ ଧନ ବିଷୟରେ ଧନ ଧନ ଦୁର୍ମଦାନ ଧାନ ବୋଲି କୁହାଗଲା, କୁବେରଙ୍କ ସନ୍ତାନ 2 ପୁତ୍ରଙ୍କ ବିଷୟରେ, ତେଣୁ ମଦ ପାନ କରିବେ, କାମନ ବିଭିନ୍ନ ପ୍ରକାର କାମନା ପୂରଣ କରିବେ ସେମାନେ, ଏବଂ ରଜଗୁଣ ରହିବ। ରଜଗୁଣରେ ସବୁ ବିଭିନ୍ନ ପ୍ରକାର ଲକ୍ଷଣ ଭଗବଦ୍ଗୀତା ଚତୁର୍ଦ୍ଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ରଜଗୁଣର କ'ଣ। ବିଶେଷ ଭାବରେ କାମ କ୍ରୋଧ ଇତ୍ୟାଦି ହେଉଛି ରଜଗୁଣ ପ୍ରଭାବ। ଏବଂ ବୈରଙ୍କ ପଞ୍ଚମମ, ବୈରଙ୍କ କହିଲେ ଶତ୍ରୁତା, ଯେଉଁଠି ଧନ ଅଛି ସେଠି ସବୁ ପ୍ରକାର ଶତ୍ରୁ ଆସି ପହଞ୍ଚିଯିବେ, ତାକୁ ହତ୍ୟା କରିଦେବେ, ଧନ ନେବା ପାଇଁ ପଶ୍ଚାତପଦ ହେବେ ନାହିଁ, ଜୀବନକୁ ହରଣ କରିନେବେ ତାଙ୍କର ପଇସା ପାଇବା ପାଇଁ। ଆମର ଶୁଣିଛୁ ଏମିତି କଥା ଅଛି, ଯଦି ଟ୍ରେନରେ ତୁମେ ହାତ ବଢ଼େଇ ଦେଇଛ ବାହାର ପଟେ ଝରକା ପଟେ, ହାତରେ ଗୋଟେ ଆଙ୍ଗୁଠି ଅଛି, ହାତଟାକୁ କାଟିଦେବେ, ହାତ କାଟି ନେଇଯିବେ ସେ ଆଙ୍ଗୁଠି ପାଇଁ, ସୁନା ପାଇଁ। ଏସବୁ ରହିଛି କଥା। ଆମେ ଥରେ ଆସିଥିଲୁ ଏଠିକି, ଆସିଥିଲୁ ସେ ଟ୍ରେନରେ, ଜଣେ ବସିଛି ସେ ସ୍ତ୍ରୀ ଲୋକ ଜଣ, ସେ ଚେନ୍ ଫେନ୍ ପକେଇ ବସିଛି, ହଁ ଚେନ୍କୁ ଧରିକି ଟାଣିଦେଲା, ଟିକେ ପଳେଇ ପଡ଼ିଲା, ଟ୍ରେନ୍ ଗଲେ ପଡ଼ିଲା, ସେ ଡେଇଁ ପଡ଼ିଲା, ଟ୍ରେନ୍ ରହିନି ବାଟରେ ଚାଲୁଛି, ଟ୍ରେନ୍ ଡେଇଁ ପଡ଼ିଲା। ଏଭଳି ଭାବରେ ସବୁ ରହିଛି କଥା। ସୁନା ରହିଛି ମାନେ ସବୁ ପ୍ରକାର ଅସୁବିଧା ରହିଛି, ପାଞ୍ଚ ପ୍ରକାର ଅସୁବିଧା। ତେଣୁ ପଞ୍ଚମ ସ୍ଥାନ ଯେତେବେଳେ ଦେଲେ କଳି ସେଠି ରହିଲା, ସୁନାରେ ରହିକିରି ତାର ରାଜ୍ୟକୁ ବଢ଼େଇଲା ଆଉ କ'ଣ, ବହୁତ ବଢ଼ିଗଲାଣି, ଆ ଭିତରେ 5000 ବର୍ଷ ହୋଇଗଲାଣି, କଳି ବହୁତ ବଢ଼ିଗଲାଣି, ଚାରିଆଡ଼େ ବଢ଼ିଗଲାଣି, ମନ୍ଦିରରେ ମଧ୍ୟ କଳି ପ୍ରବେଶ କରିଯାଉଛି। ଏ ତ କଳିର ଚେଲା, ଆମର ଭକ୍ତିନ ଠାକୁର ବର୍ଣ୍ଣନା କରିଛନ୍ତି, ମାଥେ ମୁଣ୍ଡା କଣ୍ଠି ତିଲକ, ଇଏ ତ କଳିର ଚେଲା ଭକ୍ତିନ ଠାକୁର କହିଛନ୍ତି, ଗୋଟେ ଗୀତ ଅଛି। କଳି ଭାବିଲା ଇ ଧର୍ମକୁ ଏଠି ପୁଣି କେମିତି ପ୍ରବେଶ କରିବା, ତାହା ବଢ଼ିବ ନା, ଚାରିଆଡ଼େ ଧର୍ମ ବଢ଼ିଯିବ। ତେଣୁ ସେ କ'ଣ କଲା, କଳି କ'ଣ ବ୍ୟବସ୍ଥା କରିଦେଲା, ସେ ନଣ୍ଡା ହୋଇ ପଡ଼ିଲା। ଭକ୍ତମାନେ ନଣ୍ଡା ହେଉଛନ୍ତି, ସେ ନଣ୍ଡା। ଆମେ ଥରେ ଯାଇଥିଲୁ ହରିକୃଷ୍ଣ ଉତ୍ସବରେ, ହରିକୃଷ୍ଣ ଉତ୍ସବ ଯାଇଥିଲୁ, ସେପଟେ କୋରାପୁଟ ସାଇଡ଼ରେ ଯାଇଥିଲୁ, ସେଠି ଜଣେ ମଧୁଆଟେ ଥିଲା, ମଧୁଆଟେ ଥିଲା, ଆମେ ଦେଖିଲା ଯେତେବେଳେ ଏଇ ଭକ୍ତମାନେ ସବୁ ଆସୁଛନ୍ତି କୀର୍ତ୍ତନ କରୁଛନ୍ତି, ଡେଉଛନ୍ତି, ମହାମନ୍ତ୍ର କୀର୍ତ୍ତନ କରୁଛନ୍ତି, କେତେ ଆନନ୍ଦ। ହଁ ଜୀବନରେ ମଧ୍ୟରେ ଯେଉଁ ଆନନ୍ଦ ପ୍ରାପ୍ତ ହେଉନଥିଲା, ଏଇ ଭଗବାନ କୀର୍ତ୍ତନରେ ଯୋଗ ଦେଇକି ହରେ କୃଷ୍ଣା ହରେ କୃଷ୍ଣା 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଏଇ ଆନନ୍ଦ ପାଇଲା, ପ୍ରକୃତ ଆନନ୍ଦ ଏଥିରେ ରହିଛି ନା, ଆଉ କେତେ ଆନନ୍ଦ ଅଛି। ତେଣୁ ସାଙ୍ଗେ ସାଙ୍ଗେ ମୁଣ୍ଡ ନଣ୍ଡା ହୋଇପଡ଼ିଲା, ନଣ୍ଡା ହୋଇପଡ଼ିଲା, ଡ୍ରେସ୍ ଫ୍ରେସ୍ ପିନ୍ଧିକିରି ଜପ କରିବା ପାଇଁ ଆରମ୍ଭ କଲା, ଆସିକି ଇସ୍କନରେ ଯୋଗଦାନ ଭୁବନେଶ୍ୱରରେ ଆସି ଜଏନ୍ କରିଥିଲା, ଆସି ବ୍ରହ୍ମଚାରୀ ଉପରେ, ତାପରେ ପଳେଇ ଯାଇଥିଲା ବମ୍ବେରେ ଥିଲା, ତାପରେ ପୁଣି କ'ଣ ବହୁତ କଥା ରହିଛି ତା ଭିତରେ, ଯାହା ବି ହଉ। ତେଣୁ ଇଏ କଳି କ'ଣ କରିବ ନା, ମଥା ମୁଣ୍ଡନ ହୋଇଯିବ, ଏବଂ କଣ୍ଠିରେ ଲଗେଇ ପଡ଼ିବ, ତିଳକ ଲଗେଇବ କଣ୍ଠିରେ, କଣ୍ଠି ଲଗେଇବ ଗଳାରେ, କଣ୍ଠି ଲଗେଇବ, ସବୁ ପ୍ରକାର ଯିଏ କହିବ ଇଏ ଧର୍ମରାଜ, ସେ ହେଉଛି ଅଧର୍ମରାଜ। ଭକ୍ତିନ ଠାକୁର ଗୋଟେ ସଙ୍ଗୀତ ରଚନା କରି, ଏ ତ କଳିର ଚେଲା, କଳି ସବୁଆଡ଼େ ପ୍ରବେଶ କରିବ, ଏମିତି ନାହିଁ। ଆମର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଚାଲିଗଲା ପରେ ଗୋଡ଼ିଏ ମଠରେ ନିଆଁ ଲାଗିଗଲା, ନିଆଁ ଲାଗିଗଲା ମାନେ ତାଙ୍କ ଭିତରେ ଫାଇଟିଂ ଆରମ୍ଭ ହୋଇଗଲା, କିଏ ନବ ସେ ପୋଷ୍ଟକୁ, କିଏ ନବ ସେ ପୋଷ୍ଟ ପାଇଁ, ଧନ ସମ୍ପତ୍ତି ସବୁ ରହିଛି ନା, ଧନ ରଜ ଶତ୍ରୁ ରଜ ବୈରାଙ୍କ ପଞ୍ଚମମ ବୈର ଶତ୍ରୁତା, କୋର୍ଟ କେସ୍ ଏ ପର୍ଯ୍ୟନ୍ତ ମଧ୍ୟ ଚାଲିଛି, କୋର୍ଟ କେସ୍ ଚାଲିଛି। ତେଣୁ ଏଇଭଳି ଭାବରେ ଏ ସୁବର୍ଣ୍ଣକୁ ସ୍ଥାନ ଦେଲେ, ସୁବର୍ଣ୍ଣର ଯେତେବେଳେ ସ୍ଥାନ ପାଇଲା ସେ ତା'ର ବଢ଼େଇ ଚାଲିଲା, ତା'ପରେ ସ୍ଥାନକୁ ବଢ଼େଇ ଚାଲିଲା, ଏଭଳି ଭାବରେ କଥା ରହିଛି। ଯାହା ବି ହଉ ଏଇ କିଳିବିଷ, କିଳିବିଷ ଏଇଭଳି ଭାବରେ ରହିଛି, ସେମାନେ ଏଇସବୁ ପାପ ବହୁତ ପ୍ରକାର କାର୍ଯ୍ୟ ରହିଛି, ଯେଉଁଟାକ ଯତ୍ର ଇଏ ଧର୍ମରାଜଙ୍କ ଦୂତମାନେ କହିଲେ ପାପ କ'ଣ ନା, ବେଦ ପ୍ରଣୀତ ଧର୍ମ, ପାପ ପୁଣ୍ୟ ଦୁଇଟି ଜିନିଷ ରହିଛି। ଏ ସାଧାରଣ ଭାବରେ ଏ କଥାଟି ରହିଛି, ସାଧାରଣ ଭାବରେ ଯେଉଁମାନେ ଉନ୍ନତ ଧର୍ମକୁ ଜାଣିନାହାନ୍ତି, ନୀଚ ସ୍ତରରେ ଅଛନ୍ତି, ସେମାନେ ଜାଣନ୍ତି ପାପ ପୁଣ୍ୟ ବିଚାର ରହିଛି, ଏତିକି ପାପ କଲା ପାପର ନର୍କ ସବୁ ରହିଛି, ପୁଣ୍ୟ କଲା ସ୍ୱର୍ଗ ସବୁ ରହିଛି। କେତେ ଜଣ କହନ୍ତି ଏ ସମସ୍ତ ଶାସ୍ତ୍ରର ସାର ହେଉଛି ଏଇଟା, ପର ପୀଡ଼ା ହେଉଛି ପାପ, ଆଉ ପରକୁ ସାହାଯ୍ୟ କରିବା ହେଉଛି ପୁଣ୍ୟ, ଇଏ ହେଉଛି ସମସ୍ତ ଶାସ୍ତ୍ରର ସାର, ଏଇଟା କୁହାଯାଇଛି, ଏଭଳି କୁହାଯାଇଛି। ଯାହା ହେଉ ଏଇଟା ପ୍ରକୃତ ସାର ନୁହଁ, ଏଇଟା ହେଉଛି ସାର ଭଳିଆ ଲାଗିବ, କିନ୍ତୁ ଆହୁରି ବହୁତ ସାର ଜିନିଷ ବହୁତ ରହିଛି। ତେଣୁ ଇଏ ଯେଉଁ ରହିଛି ଧର୍ମରାଜଙ୍କ ଦୂତମାନେ ସେଇଟା କହିଲେ, ବେଦ ପ୍ରଣୀତ ଧର୍ମ, ଧର୍ମ କ'ଣ ନା ବେଦ ଦ୍ୱାରା ସେଇଟା ନିର୍ଣ୍ଣୟ କରାଯାଇଛି, ବେଦରେ ଯାହା ସବୁ ବର୍ଣ୍ଣନା କରାଯାଇଛି ସେଇଟା ହେଉଛି ଧର୍ମ। ଏବଂ ଅଧର୍ମସ୍ତ ବିପର୍ଯ୍ୟୟ, ଅଧର୍ମ କହିଲେ ପାପ କେଉଁଟା ନା ଯେଉଁଟା ନିଷିଦ୍ଧ କରାଯାଇଛି ସେଇଟା କରିବ ନାହିଁ। ତିନି ପ୍ରକାର କର୍ମ ରହିଛି, ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ସେଇଟା, କର୍ମଣୀୟ ବି ବୋଧବ୍ୟମ ବୋଧବ୍ୟମ ଚ ବିକର୍ମଣ ଅକର୍ମଣସ୍ଥ ବୋଧବ୍ୟମ ଗହନା କର୍ମଣ ଗତି। କର୍ମର ଗତି ହେଉଛି ବହୁତ ଗଭୀର, ସମସ୍ତେ ଜାଣିପାରିବେ ନାହିଁ। କବେଉ ବି ଅତ୍ର ମୋହିତା, ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ମୋହିତ ହୋଇଯିବେ, କେଉଁଟା କର୍ମ କେଉଁଟା ଅକର୍ମ ଜାଣିପାରିବେ ନାହିଁ। ତେଣୁ ଭଗବାନ କହିଲେ ମୁଁ ତୁମକୁ କହିବି କେଉଁଟା କର୍ମ କେଉଁଟା ଅକର୍ମ କେଉଁଟା ବିକର୍ମ। ଭଗବତ ଗୀତାରେ ତୃତୀୟ ଅଧ୍ୟାୟ ଚତୁର୍ଥ ଅଧ୍ୟାୟରେ କର୍ମ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି ଭଗବାନ। ତେଣୁ ଏଇ ଯେଉଁ ଧର୍ମ ବେଦରେ ବର୍ଣ୍ଣନା କରାଯାଇଛି ସେଇଟା ହେଉଛି କର୍ମ, ସେଇଟା ହେଉଛି ପ୍ରକୃତରେ ପୁଣ୍ୟ କର୍ମ। କିନ୍ତୁ ଯେଉଁଟାକ ନିଷିଦ୍ଧ କରାଯାଇଛି ଏଇଟା କରିବ ନାହିଁ ଏଇଟା କରିବ ନାହିଁ ଏଇଟା କରିବ ନାହିଁ, ଏ ତାକୁ ମୋଟ ଉପରେ ଚାରୋଟି ତା'ର ରହିଛି, ତା ଦେହରେ ବହୁତ ଜିନିଷ ରହିଛି। ପିଲର ହେଉଛି ଚାରିଟା, ତା ଭିତରେ ବହୁତ ସୁପର ଷ୍ଟ୍ରକ୍ଚର ସବୁ ରହିଛି, କୋଟି କୋଟି ଲକ୍ଷ ଲକ୍ଷ ଅନେକ ମହଲ ତା ଉପରେ ଗଡ଼ିଗଲାଣି, ଗଢ଼ା ହୋଇଗଲାଣି। ଯେତେ ସମୟ ବଢ଼ିବ ସେତେ ବିଲ୍ଡିଂ ବଢ଼ି ବଢ଼ିକା ଯିବ। ଏ ପାପର ବିଲ୍ଡିଂ, ଏଇଟା ପାପର ବିଲ୍ଡିଂ, ଚାରୋଟି କୁମ୍ଭରେ ରହିଛି, ଦ୍ୟୁତଂ ପାନଂ ସ୍ତ୍ରୀୟଂ ସୁନା। ଆଉ ପୁଣ୍ୟକର୍ମର ଯେଉଁ ବିଲ୍ଡିଂ ରହିଛି ସେ ଆସ୍ତେ ଆସ୍ତେ ହ୍ରାସ ପାଇବ, ତିନି ପାଦ ନଷ୍ଟ ହୋଇଗଲାଣି, ଆଉ ଗୋଟିଏ ପାଦ ଯେଉଁ ରହିଛି ସେ ମଧ୍ୟ ହଲ ହଲ ହେଉଛି, କେତେବେଳେ ଲାଗିଯିବ କହିହେବ ନାହିଁ। ଏଇଭଳି ଭାବରେ ସ୍ୱୟଂ କିଣବିଷ ମହାଦାୟ ତେଇ ତ୍ୟକ୍ତ ନାର୍ଥ କୋବିଦା ନ ଅର୍ଥ କୋବିଦା। ଏ ନାର୍ଥ କୋବିଦାର ଦୁଇଟି ଅର୍ଥ ରହିଛି, ଅର୍ଥ ସମସ୍ତେ ଅର୍ଥ ପାଇଁ କହୁଛନ୍ତି, ଧର୍ମ ଅର୍ଥ, ଜଣେ ଧର୍ମ କଲେ ଅର୍ଥ ପ୍ରାପ୍ତ ହେବ, କିନ୍ତୁ ଅଧର୍ମ କରି ସବୁ ଅର୍ଥ ପ୍ରାପ୍ତ ହେଉଛନ୍ତି। ନା ଅର୍ଥ କୋବିଦା, ସେମାନେ ଜାଣନ୍ତି ନାହିଁ କେଉଁଟା ଠିକ ଅର୍ଥ କେଉଁଟା ସେମାନେ ଜାଣନ୍ତି ନାହିଁ। ତାପରେ ଏଇ ଭୌତିକ ଜଗତର ଯେଉଁ ଚାରୋଟି ପୁରୁଷାର୍ଥ ରହିଛି ଏଇଟାକୁ ମଧ୍ୟ ଲୋକମାନେ ଜାଣନ୍ତି ନାହିଁ, ଧର୍ମ ଅର୍ଥ କାମ ମୋକ୍ଷ ଏଇଟାକୁ ମଧ୍ୟ ଲୋକମାନେ ଜାଣନ୍ତି ନାହିଁ। ଆଉ ପଞ୍ଚମ ପୁରୁଷାର୍ଥ କଥା କ'ଣ କହିବା। ତେଣୁ ଏଇ ଯେଉଁ ନ ଅର୍ଥ କୋବିଦ, କୋବିଦ କହିଲେ ଯେଉଁମାନେ ବିଦ୍ୱାନ ବ୍ୟକ୍ତି, ବିଦ୍ୱାନ ବ୍ୟକ୍ତି କହିଲେ ଆମେ ଭାବିବା ଯେ ବହୁତ ବହୁତ ଟଙ୍କା ରୋଜଗାର କରୁଛନ୍ତି ସେ ହେଉଛନ୍ତି ସବୁଠାରୁ ବିଦ୍ୱାନ ବ୍ୟକ୍ତି, ସବୁଠାରୁ ଧନୀ ବ୍ୟକ୍ତିମାନେ ସବୁଠାରୁ ବିଦ୍ୱାନ ବ୍ୟକ୍ତି, ନାର୍ଥ କୋବିଦ। କିନ୍ତୁ ସେମାନେ ଜାଣନ୍ତି ନାହିଁ, ସେମାନେ ଯଦିଓ ବିଦ୍ୱାନ କିନ୍ତୁ ଭୌତିକ ଷ୍ଟାଣ୍ଡାର୍ଡ଼ରେ ସେମାନେ ବିଦ୍ୱାନ, କିନ୍ତୁ ସେମାନେ ପ୍ରକୃତରେ ନ ଅର୍ଥ କୋବିଦ, ସେମାନେ ଜାଣନ୍ତି ନାହିଁ ପ୍ରକୃତ ବିଦ୍ୱାନ କ'ଣ। ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ନାରଦ ମୁନି ସେଇଟା କହିଲେ, ବିଦ୍ୱାନ ବ୍ୟକ୍ତି କିଏ ବସୁନାହାନ୍ତି, ବିଦ୍ୱାନ ବ୍ୟକ୍ତି ହେଉଛନ୍ତି ସିଏ କିଏ ନା, ତସୈବ ହେତୁ ପ୍ରୟତ୍ତ କୋବିଦ ନ ଲଭ୍ୟତେ ଯତ୍ ଭ୍ରମତାମ ଉପରିଧ ତର ଲଭ୍ୟତେ ଦୁଃଖବତ ଅନ୍ୟତ ସୁଖମ କାଳେନ ସର୍ବତ୍ର ଗଭୀର ରହଂସା। ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟ ନାରଦୁନ ବ୍ୟାସଦେବ କହୁଛନ୍ତି, ବ୍ୟାସଦେବ ଯିଏକି ଭଗବାନ ଜଣେ ଅବତାର, ତାଙ୍କୁ ଏକଥା ସେ କହୁଛନ୍ତି ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ସେପଟି ଅଛନ୍ତି, ବିଦ୍ୱାନ ବ୍ୟକ୍ତି କିଏ ନା ସିଏ ସେଇଥିପାଇଁ କାର୍ଯ୍ୟ କରିବେ, ତସେବ ହେତୁ ପ୍ରୟତ୍ତ କବିତ ପ୍ରଯତ୍ନ କରିବେ ସେମାନେ, ନ ଲଭ୍ୟତେ ଯତ୍ ଭ୍ରମତାମ ଉପରି ଅଧ, ବ୍ରହ୍ମଲୋକଠୁ ଆରମ୍ଭ କରିକି ପାତାଳ ଲୋକ ପର୍ଯ୍ୟନ୍ତ ଉପରି ଅଧ ଯେଉଁ ରହିଛି ଯେଉଁଟା ମିଳିବ ନାହିଁ ସେ ବିଷୟରେ ଯେଉଁ ବିଦ୍ୱାନ ବ୍ୟକ୍ତି ସେଇଟା ଚେଷ୍ଟା କରିବା କଥା। ନହେଲେ ତ ବହୁତ କେତେ ଆମେ ଭୂ ଉପରେ ଯାଉଛେ ତଳକୁ ଯାଉଛେ ଉପରେ ଯାଉଛେ ତଳକୁ ଆସୁଛେ ଏଇଭଳି ଭାବେ ଚାଲିଛେ ଆମର ଅନାଦିକାଳ ଧରି ଘୁରି ଘୁରି ବୁଲୁଛେ। ଆଉ ଯେଉଁଟା ଭୌତିକ ଜଗତରେ ମିଳୁଛି ସେଇଟାକୁ ଯଦି ଜଣେ ବିଦ୍ୱାନ ବ୍ୟକ୍ତି ପ୍ରାପ୍ତ ହେଲା ସେ କି ବିଦ୍ୱାନ, ଏଇ ଧନ ତ ଏଇ ଭୌତିକ ଜଗତର ଧନ। ତେଣୁ ଯେଉଁଟା ମିଳୁନାହିଁ ଭୌତିକ ଜଗତରେ ସେଇଟାକୁ ଯଦି ପ୍ରାପ୍ତ ହେବା ପାଇଁ ଯିଏ ଚେଷ୍ଟା କରିବ ସେ ହେଉଛନ୍ତି ପ୍ରକୃତରେ ବିଦ୍ୱାନ ବ୍ୟକ୍ତି। ନାରଦ ମୁନି ଏକଥା କହିଲେ କ'ଣ, ସେ ହେତୁ ପ୍ରହେତୁ କୋବିଦ ସେଇଥିପାଇଁ ସିଏ ଚେଷ୍ଟା କରିବା କଥା ବିଦ୍ୱାନ ବ୍ୟକ୍ତି, ନ ଲଭ୍ୟତେ ଯଦି ଭ୍ରମତା ଉପରେ ତା'ର ଲଭ୍ୟତେ ଦୁଃଖବଦ ଅନ୍ୟତ ସୁଖମ। ଯେମିତି ଭୌତିକ ଜଗତରେ ଦୁଃଖ ପାଇବା ପାଇଁ କେହି ଚେଷ୍ଟା କରୁନାହାନ୍ତି, ତର୍ଲଭ୍ୟତେ ଦୁଃଖବଦ ଦୁଃଖ ପାଇବା ପାଇଁ କେହି ଚେଷ୍ଟା କରୁନାହାନ୍ତି କିନ୍ତୁ ଦୁଃଖ ଆସି ପହଞ୍ଚୁଛି, ସେହିଭଳି ଭାବରେ ସୁଖ ପାଇଁ ଚେଷ୍ଟା ନକଲେ ମଧ୍ୟ ସୁଖ ଆସି ପହଞ୍ଚିବ। ଏ ଭାଗବତରେ ଅନେକ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି ସେ କଥା, ଏଇଟା ଆମେ ବୁଝିପାରିବା ନାହିଁ। ଆମେ କହିବା ସୁଖ ପାଇଁ ଚେଷ୍ଟା ନକଲେ କ'ଣ ଆସିବ ନା? ପ୍ରହ୍ଲାଦ ମହାରାଜ ମଧ୍ୟ ସେ କଥା କହୁଛନ୍ତି, ସୁଖ ଇନ୍ଦ୍ରିୟ ଏବଂ ଦୈତ୍ୟା ଦେହ ଯୋଗେନ ଦେଇନା ସର୍ବତ୍ର ଲଭେଚ ଦୈବା ଯଥା ଦୁଃଖ ମଯତ୍ନ ତ। ଦୁଃଖ ପାଇଁ କେହି ଯତ୍ନ କରୁନାହାନ୍ତି, ଯତ୍ନ କରୁନାହାନ୍ତି, କିନ୍ତୁ ଦୁଃଖ ପାଇଁ ଯତ୍ନ ନକଲେ ମଧ୍ୟ ଦୁଃଖ ଆସି ପହଞ୍ଚୁ। ସେଥିପାଇଁ ସୁଖ ସେହିଭଳି ଭାବରେ ନ୍ୟାୟ ଲଜିକାଲ ଏଇଟା ପ୍ରୁଭ୍ କରିଦେଲେ ପ୍ରହ୍ଲାଦ ମହାରାଜ। ଜଣେ ମହାଜନ ସିଏ ସାଧାରଣ ବ୍ୟକ୍ତି ନୁହନ୍ତି, ନାରଦ ମୁନି ମଧ୍ୟ ଜଣେ ମହାଜନ, ତେଣୁ ସେଇଥିପାଇଁ ଚେଷ୍ଟା କରିବା କଥା। ତର୍ଲଭ୍ୟ ଦୁଃଖ କାଳେନ ସର୍ବତ୍ର ଗଭୀର ରହସ୍ୟ, କାଳ ଦ୍ୱାରା ସବୁ ବ୍ୟବସ୍ଥା କରାଯାଇଛି, କିଏ କେତେ ଧନ ପାଇବ, କିଏ କେତେ କ'ଣ କରିବ। ଚା ବିକିକିରି ମଧ୍ୟ ଜଣେ ପ୍ରଧାନମନ୍ତ୍ରୀ ହେଇପାରୁଛନ୍ତି, ଚା ଚା ଆମେ ଶୁଣୁଥିଲୁ ଏଇଟା, ସେ ଚା ବିକୁଥିଲେ ଆମର ପ୍ରଧାନମନ୍ତ୍ରୀ, ବର୍ତ୍ତମାନ ପ୍ରଧାନମନ୍ତ୍ରୀ ସେ ଚା ବିକୁଥିଲେ। କିନ୍ତୁ ଦେଖ କାଳୀନ ସର୍ବତ୍ର ଗଭୀର ରହସା, ତାଙ୍କ ପ୍ରଧାନମନ୍ତ୍ରୀ ଯୋଗ ଅଛି ନରେନ୍ଦ୍ର, ତାଙ୍କ ନାମ ହେଇଛି ନରେନ୍ଦ୍ର, ନରମାନଙ୍କ ଇନ୍ଦ୍ର, ତେଣୁ ଏଇଟା ରଖାହେଇଛି, କାଳ ଦ୍ୱାରା ବ୍ୟବସ୍ଥା କରାଯାଇଛି, କାଳୀନ ସର୍ବତ୍ର ଗଭୀର ରହସା। ତେଣୁ ଧନ ପାଇଁ ଚେଷ୍ଟା ନକଲେ ମଧ୍ୟ ଧନ ଆସିବ। ଇଏ ଧନ ଆମକୁ କ'ଣ ଦେବ? ଏ ଧନରେ ଆମେ ଭୌତିକ ବସ୍ତୁ ଖରିଦ କରିବା, ଏ ଧନରେ ଭୌତିକ ବସ୍ତୁର ଉର୍ଦ୍ଧ ବସ୍ତୁକୁ ଖରିଦ କରିପାରିବା ନାହିଁ, କିଣିପାରିବା ନାହିଁ। ସେଥିପାଇଁ ପରମାର୍ଥ ଦରକାର, ପରମାର୍ଥ ଦରକାର। ଇଏ ଭୌତିକ ଅର୍ଥରେ ସେସବୁ କ୍ରୟ କରିହେବ ନାହିଁ। ଆମର ଜଣେ ଆଚାର୍ଯ୍ୟ କହୁଛନ୍ତି ଯେ କୃଷ୍ଣ ଭକ୍ତି ରସଭାବିତା ମତି କ୍ରିୟତା ଯଦି କୃତପି ଲଭ୍ୟତେ, ଆମର ଏଇଟା ଦରକାର, କୃଷ୍ଣ ଭକ୍ତି, କୃଷ୍ଣ ଭକ୍ତି ଯେଉଁ ରସ ରହିଛି ଏଇଟାକୁ କିଣନ୍ତୁ, ଯଦି କୃତ୍ର ବି ଲଭେ ଯେଉଁଠି କେଉଁଠି ମିଳୁଛି ସେଇଟା କିଣିଦିଅନ୍ତୁ, ଡେରି କରନ୍ତୁ ନାହିଁ। ପଇସା ନା ତତ୍ର ଲୌଢ଼ିୟମ୍ ଏକର ମୂଲ୍ୟମ୍, ତାର ମୂଲ୍ୟ ଆମେ କୋଟିଏ ଟଙ୍କା ଦେଲେ ଯେ ଭକ୍ତି ପ୍ରାପ୍ତ ହୋଇଯିବ ତା ନୁହଁ। ଯେଉଁ ଯେତେ ବଡ଼ ଧନୀ ବ୍ୟକ୍ତି ଅଛନ୍ତି ସିଏ କହିବେ ମୋର ଏତେ ଧନ ନେଇକି ମୋତେ ଦିଅ, ଯେଉଁ ରହିଛି ନା କୃଷ୍ଣଙ୍କର ଅଷ୍ଟତର ସତ ନାମରେ, ସତଭାର ସୁବର୍ଣ୍ଣ ଗୋ କୋଟି କନ୍ୟା ଦାନ ତଥାପି ନାହେ କୃଷ୍ଣ ନାମର ସମାନ। ସତଭାର ସୁବର୍ଣ୍ଣ, ଗୋଟିଏ ଭାର ସୁବର୍ଣ୍ଣ କହିଲେ କେତେ ହେଲାଣି, କଥା କି ଆଠ ଭାର ସୁନା ଦେଉଥିଲା ସିଏ। ଆମର ଆସିବ ଦଶମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଆପରେ ବର୍ଣ୍ଣନା କରାଯିବ। ସମତମଣି ପାଖାପାଖି 80 କେଜି, ଗୋଟେ ଭାର କହିଲେ ପାଖାପାଖି 10 କେଜି, 100 ଭାର ମାନେ 1000 କେଜି ସୁନା ଯଦି ମାନେ ଦେବ, ଜଣ ଦେବ 1000 କେଜି ସୁନାର ଦାମ କେତେ ହେବ ହିସାବ କର କେତେ ହେବ। ଆଉ ପୁଣି କୋଟି କନ୍ୟାଦାନ, ସତ ଭାର ସୁବର୍ଣ୍ଣ ଗୋ ଗୋ ଗାଭୀ ମଧ୍ୟ କୋଟିଏ ଗାଭୀ ଦେବ, କନ୍ୟା ମଧ୍ୟ କୋଟିଏ କନ୍ୟା ଦେବ, ତଥାପି ଭଗବାନଙ୍କ ନାମ ସହିତ ସମାନ ହେଇପାରିବ ନାହିଁ। ଏ ଗୋଟେ କଥା ଅଛି, ଯେତେବେଳେ ଗୋଟେ କ'ଣ ସତ୍ୟଭାମା ଗୋଟେ ଇଏ କରୁଥିଲେ, ଯଜ୍ଞ କରୁଥିଲେ, ଯେଉଁ ଯଜ୍ଞରେ କରିସାରିଲା ପରେ ନାରଦ ମୁନି ସେଠି ସେ ଯଜ୍ଞ କରୁଥିଲେ, କରିସାରିଲା ପରେ ସତ୍ୟଭାମା ପଚାରିଲେ, ସତ୍ୟଭାମା ଜଣେ ଲକ୍ଷ୍ମୀ ସିଏ, ସତ୍ୟଭାମା ପଚାରିଲେ କ'ଣ ଆମେ ଦେବା ଆପଣଙ୍କୁ ଦକ୍ଷିଣା, ନା ତୁମର ଯେଉଁ ସବୁଠାରୁ ପ୍ରିୟ ବସ୍ତୁ ସେଇଟା ମୋତେ ଦିଅ। ଏଇ ଗୋଟେ ପରୀକ୍ଷା ହେଉଛି ନାରଦ ମୁନି, ତେଣୁ ସତ୍ୟଭାମା କହିଲେ ମୋର ସବୁଠାରୁ ପ୍ରିୟ ହେଉଛନ୍ତି କୃଷ୍ଣ, ନା ସେ ତାଙ୍କୁ ଦିଅ ମୋତେ, କୃଷ୍ଣଙ୍କୁ ଦେଇଦେଲେ। ହଁ ନାରଦ ମୁନି ଧରି ଚାଲିଲେ କୃଷ୍ଣଙ୍କୁ, ବିକ୍ରି ହେଇଯାଆନ୍ତି ଏଇଭଳି ଭାବରେ, ବିକ୍ରି ହେଇଯାଆନ୍ତି। ତେଣୁ ସତ୍ୟଭାମା କହିଲେ କ'ଣ ମୁନିବର କୃଷ୍ଣଙ୍କୁ କୁଆଡ଼େ ତମେ ବିକିଦେଲ ମୋତେ, ଆଉ ମୁଁ ନେଇଗଲି କ'ଣ ଅଛ, ନା 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 ସେ ମୋର ମୁଁ ଏକୁଟିଆ କ'ଣ ତାଙ୍କ ସ୍ତ୍ରୀ, 16,108 ରାଣୀ ଅଛନ୍ତି, ଅନ୍ୟମାନଙ୍କ ତାଙ୍କ ଉପରେ ରହିଛି ଅଧିକାର ରହିଛି, ତାଙ୍କ ବଦଳରେ ମୁଁ କ'ଣ ଦେବି, ନା ତାଙ୍କ ବଦଳରେ ମୋତେ ଯଦି ସମାନ ପରିମାଣରେ ଦେବ କ'ଣ ଧନ ଦେଇଦେବ ତାହେଲେ ମୁଁ ନେଇଯିବି, ତାଙ୍କୁ ସେତିକି ନେଇଯିବି, ଆଉ କିଛି ମୋର ଅସୁବିଧା ନାହିଁ। ତେଣୁ ଓଜନ ହେଲା, ଓଜନ ହେଲା, ଏ ଭାଗବତ ନାହିଁ ଏ କଥା, ଅନ୍ୟ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଗୋଟେ ନିକିଟିରେ ଗୋଟେ ରହିଲେ ଭଗବାନ କୃଷ୍ଣ ବସିଲେ, ଆଉ ଗୋଟେ ନିକିଟିରେ ତାଙ୍କର ଯେତେ ସବୁ ଥିଲା ଧନ ଏତେ ରହିଛି ଧନ ଧାନ୍ୟ ଦ୍ୱାରକାରେ, ଆଉ ଯେତେ ପକେଇଲେ ସେ ଭଗବାନ କିଛି ଉଞ୍ଚୁ ହେଲେ ନାହିଁ, ଭାରି ରହିକି ଘରେ ସବୁବେଳେ ଲକ୍ଷ ଲକ୍ଷ ମହଣ ପକେଇଲେ ମଧ୍ୟ କିଛି ହେଉନାହିଁ। ତେଣୁ ତାଙ୍କର ଭାଳି ଭାଳିଣୀ ପଡ଼ିଗଲାଣି, କ'ଣ କରିବେ? ତେଣୁ ରୋହିଣୀ ମା ସେଠି କହିଲେ, ତୁମେ ଗୋଟେ କଥା କର, ଗୋଟେ ତୁଳସୀ ପତ୍ରରେ କୃଷ୍ଣ ନାମ ଲେଖିଦିଅ, କୃଷ୍ଣ ନାମ ଲେଖିକି ରଖିଦିଅ, ସେଇଠି ସମାନ ହେଇଯିବ। କୃଷ୍ଣ ନାମ ଲେଖିକି ପକେଇଦେଲେ ସେପଟେ ସମାନ ହେଇ, କୃଷ୍ଣଙ୍କ ନାମ ସହିତ ସମାନ ହେଇଗଲା, ଭଗବାନ କୃଷ୍ଣଙ୍କ ସହିତ ସମାନ ହେଇଗଲା। କୃଷ୍ଣ ନାମ ଅଭିନତନ କୃଷ୍ଣ ନାମ ନାମିନ, ଭଗବାନ ଓ ଭଗବାନ ନାମ ଭିତରେ କୌଣସି ତଫାତ ନାହିଁ, ଅଭିନ୍ନ। ତେଣୁ ଏହିଭଳି ଭାବରେ ଭଗବାନ ଯେଉଁ ରହିଛନ୍ତି, କୃଷ୍ଣ ଭକ୍ତି ରସଭାବିତା ମତେ କ୍ରିୟତାମ, ଯଦି କୁତ୍ର ବି ଲଭ୍ୟତେ, ଯେଉଁଠି କେଉଁଠି ହେଲେ ମିଳିଛନ୍ତି କିଣିଦିଅ, ତତ୍ର ଲୌଲ୍ୟମ ଏକମ ଏକଲ ମୂଲ୍ୟମ, ତାର ମୂଲ୍ୟ ଏ କୋଟି କୋଟି ସୁନା ଦେଲେ ମିଳିବ ନାହିଁ ସେଇଟା। ଆଉ ସେଥିପାଇଁ ଲୋଭ କରିବାର ଅଛି, ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ, ଭଗବାନ ଭକ୍ତି ପ୍ରାପ୍ତ ହେବା ପାଇଁ ଲୋଭ କରିବାର ଅଛି। ଆଉ ଜନ୍ମ କୋଟି ସ୍ୱୀକୃତି ବି ନ ଲଭ୍ୟତେ, କୋଟି ଜନ୍ମ ସ୍ୱୀକୃତି କଲେ ମଧ୍ୟ ସେଇଟା ମିଳିବ ନାହିଁ, ଏଇଭଳି ଭାବରେ କଥା ରହିଛି। ତେଣୁ ଏଠି କୁହାଯାଏ ସ୍ୱୟଂ କିଳିବିଷ ମାଦାୟ, ଏଇଭଳି ଭାବରେ ଯେଉଁ ରହିଛି, ଯେଉଁ ପାପ କାର୍ଯ୍ୟ ରହିଛି, ଏ ଧର୍ମ ନ ଅର୍ଥ କୋବିଧ, ସେମାନେ ଜାଣନ୍ତି ନାହିଁ ପ୍ରକୃତରେ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ କ'ଣ ଏଇ ଧନ ରୋଜଗାର କରିବା ପାଇଁ। ମନୁଷ୍ୟ ଜନ୍ମ ସେ ଉଦ୍ଦିଷ୍ଟ ହେଇଛି, ପଶୁପକ୍ଷୀ ବିନା ଧନରେ ଚଳିଯାଉଛନ୍ତି, ଆମର କ'ଣ ଧନ ନିହାତି ନହେଲେ ନ ଚଳେ। ତେଣୁ ନ ଅର୍ଥ କୋବିଧ, ପ୍ରକୃତରେ କେଉଁଟା ଧନ ମନୁଷ୍ୟ ଜନ୍ମର କେଉଁଟା ଶ୍ରେଷ୍ଠ ଧନ କେଉଁଟା ସେଇଟା ସେମାନେ ଜାଣନ୍ତି ନାହିଁ ମନୁଷ୍ୟ ଜନ୍ମରେ, ନ ଅର୍ଥ କୋବିଧ। ଆଉ ଜଣେ ଆଚାର୍ଯ୍ୟ କହୁଛନ୍ତି ଅନର୍ଥ କୋବିଧ, ଅନର୍ଥ ପାଇଁ ବହୁତ ବିଦ୍ୱାନ ସେମାନେ ଅନର୍ଥ ରୋଜଗାର କରୁଛନ୍ତି। ଅର୍ଥମାନଙ୍କରେ ଏଇ ଯେଉଁ କୁହାଗଲା ନା, ଏଇ ଯେଉଁ ଅର୍ଥରେ ସବୁ ପାଞ୍ଚ ପ୍ରକାର ଅସୁବିଧା ରହିଛି, ସୁନାରେ ପାଞ୍ଚ ପ୍ରକାର ଅନର୍ଥ ରହିଛି, ଅର୍ଥରେ ଅନର୍ଥ ରହିଛି, ପନ୍ଦର ପ୍ରକାର ଅନର୍ଥ ରହିଛି। ଏକାଦଶ ସ୍କନ୍ଧ ତେଇଶ ଅଧ୍ୟାୟରେ ବ୍ରାହ୍ମଣ କହିଛନ୍ତି ସେ କଥା, ଅର୍ଥରେ ଏଇଭଳି ଭାବରେ ବିଭିନ୍ନ ପ୍ରକାର ଅନର୍ଥ ରହିଛି। ଇଏ ଅନର୍ଥ କବିତା, ଅନର୍ଥ କବିତା ମାନେ ଏଇ ଅର୍ଥକୁ ରୋଜଗାର କରୁଛନ୍ତି, ଯାହାକି ଅନର୍ଥ ଆଣିବ। ପନ୍ଦର ପ୍ରକାର ଅନର୍ଥ ରହିଛି ଅର୍ଥରେ, ପନ୍ଦର ପ୍ରକାର ଅନର୍ଥ ରହିଛି। ତେଣୁ ଅନର୍ଥ କବିତା ଏମାନେ ସବୁ ଯେଉଁ ରୋଜଗାର କରୁଛନ୍ତି ସେମାନେ ଜାଣନ୍ତି ନାହିଁ ଆମେ ଅନର୍ଥ ରୋଜଗାର କରୁଛୁ, ଆମ ହୃଦୟରେ ତ ଅନର୍ଥ ରହିଛି, ଆଉ ପୁଣି ଅନର୍ଥ ରୋଜଗାର କରି କ'ଣ ଆଉ ତ ବଢ଼େଇକି ଲାଭ କ'ଣ? ଆମେ ଅନର୍ଥକୁ କେମିତି ଦୂର କରିବା ସେଟା ଚେଷ୍ଟା କରିବା କଥା। ଏ ଅନର୍ଥକୁ ଦୂର କରିବା ପାଇଁ ଏଇ ଭାଗବତମ ହେଉଛି ମୂଳ। ଆମେ କହିଲେ ନା ଏଇଟାକୁ ରଖିଛେ, ଏ କହିଲେ ଏ ଭାଗବତମର ଏଇ ତିନୋଟି ଶ୍ଳୋକ ରହିଛନ୍ତି, ଶ୍ରୀଦର୍ଶନ କହୁଛନ୍ତି ଏ ଭାଗବତମର ହେଉଛନ୍ତି ସାର ଏଇ ତିନୋଟି ଶ୍ଳୋକ। ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଏଇଟା କୁହାଯାଇଛି, ବ୍ୟାସଦେବ ରଚନା କଲେ ଭାଗବତଙ୍କୁ, ସେଇଥିରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କୁ ଦର୍ଶନ କଲେ, ଭଗବାନଙ୍କୁ ଦର୍ଶନ କଲେ କିଭଳି ଦର୍ଶନ କଲେ ନା, ମାୟାଙ୍କୁ ତାଙ୍କ ପଛପଟେ ଦେଖିଲେ, ମାୟାଙ୍କୁ ଯଦି ପଛପଟେ ଦେଖିଲେ, ଯେଉଁ ମାୟା ଦ୍ୱାରା ସମସ୍ତ ଜୀବମାନେ ମୋହିତ ହେଇକି ରହିଛନ୍ତି, ଏ ଭାଗବତମର ସାର ଜିନିଷ। ତିନୋଟି ଶ୍ଳୋକରେ ଶ୍ରୀଧର ସ୍ୱାମୀ କହୁଛନ୍ତି ଏ ତିନୋଟି ଶ୍ଳୋକରେ ଭାଗବତମର ସାର କୁହାହେଇଗଲା। ତେଣୁ ଇଏ ଏଇ ଯେଉଁ ଆମେ ମାୟାର ଅଧୀନ ହେଇଯାଇଛେ, ମାୟା ଦ୍ୱାରା ମୋହିତ ହେଇଯାଇଛେ, ଏଇଟା ହେଉଛି ବଡ଼ ଅନର୍ଥ, ଏବଂ ଏହି ଅନର୍ଥକୁ ଦୂର କରିବା ପାଇଁ ଭାଗବତ ରଚନା କଲେ। ଅନର୍ଥ ଉପଶମ ସାକ୍ଷାତ ଭକ୍ତି ଯୋଗ ମଦକ୍ଷ ଲୋକସ୍ୟ ଅଜାଣତ ବିଦ୍ୱାନ ଚକ୍ରେ ସାତ ସଂଗୀତା, ଅନର୍ଥ କବିତା ଏମାନେ ଜାଣନ୍ତି ନାହିଁ କେଉଁଥିରେ ଅର୍ଥ ରହିଛି, ଲୋକସ୍ୟ ଅଜାଣନ୍ତୁ, ସେମାନେ ବହୁତ ପରିଶ୍ରମ କରି ଏ ଅନର୍ଥ ସବୁ ରୋଜଗାର କରୁଛନ୍ତି, କିନ୍ତୁ ଅନର୍ଥ ପ୍ରସଙ୍ଗ ସାକ୍ଷାତ ଭକ୍ତି ଯୋଗୁଁ ଲୋକସ୍ୟ ଜ୍ଞାନ ବିଦ୍ୱାନ ଚକ୍ର ସାତ ସଂଗୀତ, ଭଗବାନ ବିଦ୍ୱାନ ସେ ବ୍ୟାସଦେବ ଏ ସାତ ସଂଗୀତ ଭାଗବତ ରଚନା କଲେ। ଏ ଭାଗବତ ସଂହିତା ଏଭଳି ଯଶ୍ୟାଙ୍ଗ ଶୁଣେ ମାଣା, କେବଳ ଯେଉଁମାନେ ଶୁଣିବା ପାଇଁ ଆରମ୍ଭ କରିଛନ୍ତି, ଆଉ ଯେଉଁମାନେ ପୂର୍ଣ୍ଣ ଶୁଣିଛନ୍ତି ତାଙ୍କ କଥା କ'ଣ କହିବା। ଯଶ୍ୟାଙ୍ଗ ଶୁଣେ ମାଣା କୃଷ୍ଣେ ପରମ ପୁରୁଷେ ଭକ୍ତି ପୁରୁଷ ଶୋକ ମୋହ ଭୟ ପାହା, ଏ ଭବରୋଗ ଚାଲିଯିବ ତାଙ୍କର, ଅନର୍ଥ ସବୁ ଚାଲିଯିବ, ଶୋକ ମୋହ ଭୟ। ତେଣୁ ତେହି ତ୍ୟକ୍ତୋ ନାର୍ଥ କବିଦୋ, ସେମାନେ ଜାଣନ୍ତି ନାହିଁ ପ୍ରକୃତରେ ବିଦ୍ୱାନ ସେମାନେ ନୁହନ୍ତି, ତେଣୁ ଏଇ ଯେଉଁ ରୋଜଗାର କଲେ, ଟଙ୍କା ରୋଜଗାର କଲେ, ରୋଜଗାର କରିକିରି ଯାହାଙ୍କ ପାଇଁ କଲେ ସେସବୁ ନେଇଗଲେ, ତୁମର ସବୁ ଧନକୁ ନେଇଗଲେ ନା, ତୁମେ ଯେତେବେଳେ ପ୍ରାଣ ଚାଲିଯିବ ସେ ଧନ ଆଉ ରହିବ ତୁମ ସହିତ ଯିବ ନାହିଁ। ତେଣୁ ତେହି ତ୍ୟକ୍ତୋ, ତାକୁ ସେ ସବୁ ତ୍ୟାଗ କରିବାକୁ ପଡ଼ିବ, ଏହି ତତ୍ତ୍ୱ ବା ଯାହାଙ୍କ ପାଇଁ ତୁମେ ଏତେ ପରିଶ୍ରମ କରୁଛ ଆମର ଜଣେ ଆଚାର୍ଯ୍ୟ ଠାକୁର କହୁଛନ୍ତି, କାହାର ଲାଗି ଏତେ କରି ନାଗୁଥିଲା ଭ୍ରମ, ଆମେ ଯେଉଁ ପରିଶ୍ରମ କଲେ ପିଲା ଛୁଆ ଏମାନଙ୍କ ପାଇଁ ଯେଉଁ କାହା ପାଇଁ କଲେ ଏଇଟା ଆମର ଭ୍ରମ ବୁଞ୍ଚିଲା ନାହିଁ। ତେଣୁ ଅସିଦ୍ଧାର୍ଥ ଏବଂ ଯେତେ ପରିଶ୍ରମ କଲେ ମଧ୍ୟ ଜଣେ ସିଦ୍ଧି ପ୍ରାପ୍ତ ହୋଇପାରିବ ନାହିଁ। ଅସିଦ୍ଧାର୍ଥ ଜଣେ ଏଇଟା ମଧ୍ୟ ଜଣେ ଆଚାର୍ଯ୍ୟ କହୁଛନ୍ତି, ଆମେ ଜୀବନ ସାରା ଯଦି ଜଣେ ତୁମ ପରିବାର ପାଇଁ ଯଦି କାର୍ଯ୍ୟ କଲେ ମଧ୍ୟ ତଥାପି ସେ କହିବେ ନାହିଁ ଆମେ ଆମର ତୁମେ ହେଇଗଲା, ତୁମର କର୍ତ୍ତବ୍ୟ ସମାପନ ହୋଇଗଲା। ଜୀବନ ସାରା କର୍ତ୍ତବ୍ୟ କଲେ ମଧ୍ୟ ସେ କହିବେ ତୁମେ ଆହୁରି କର, କିଛି କରିନ ତୁମେ। ଅସିଦ୍ଧାର୍ଥ ବିଶତି ଅନ୍ଧ, ତେଣୁ ଅନ୍ଧ ଅନ୍ଧ କହିଲେ ଅନ୍ଧ ତମ ବିଶନ୍ତି ଅନ୍ଧ, ଅନ୍ଧ କହିଲେ ନର୍କ ଯେଉଁ ରହିଛି ଅନ୍ଧତାମିଶ୍ର, ଅନ୍ଧତାମିଶ୍ର ନର୍କରେ ସେମାନେ ଗମନ କରିବେ, ପ୍ରବେଶ କରିବେ। ବିଶୁଦ୍ଧ ଅନ୍ଧ ସ୍ୱଧର୍ମ ବିମୁଖ ତମ, ତମ ଶବ୍ଦ ଏଇଠି ରହିଛି, ତମ ଅନ୍ଧ କହିଲେ ଅନ୍ଧତାମିଶ୍ର, ଅନ୍ଧତାମିଶ୍ରକୁ ସେମାନେ ଯିବେ। ବିଭିନ୍ନ ପ୍ରକାର ଛବି 28 ନର୍କ ରହିଛି, ପଞ୍ଚମ ସ୍କନ୍ଦ 26 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ସ୍ୱଧର୍ମ ବିମୁଖ ତମ, ସ୍ୱଧର୍ମ ବିମୁଖ ହେଲେ ଏଇସବୁ ଅସୁବିଧା ରହିଛି, ସ୍ୱଧର୍ମ ବିମୁଖ ତମ। ତେଣୁ ଏଇଭଳି ଭାବରେ ଏସବୁ କଥା ରହିଛି। ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ କ'ଣ କରିବେ, ବିଦ୍ୱାନ ବ୍ୟକ୍ତି କୁହାଗଲା ନା ନ ଅର୍ଥ କୋବିଦ, ସେମାନେ ବିଦ୍ୱାନ ନୁହନ୍ତି। ତେଣୁ ଏ ଶ୍ଳୋକର ଭାଷ୍ୟରେ ସନାତନ ଗୋସ୍ୱାମୀ କହୁଛନ୍ତି ଯେ କିଡ୍ ବିଷମ କହିଲେ ପୁତ୍ରାଦି ଭରଣାର୍ଥ ଅର୍ଥ କ'ଣ ଅର୍ଥ ଅର୍ଥା ଅର୍ଥାର୍ଜିତ ପାପମ ପୁତ୍ର ସ୍ତ୍ରୀ ପୁତ୍ର ବନ୍ଧୁ ବାନ୍ଧବ ଇତ୍ୟାଦି ମାନଙ୍କୁ ଭରଣ ପୋଷଣ କରିବା ପାଇଁ ପାପ କର୍ମକୁ କୌଣସି ଭୟ କଲେ ନାହିଁ, ଯେକୌଣସି ପାପ ହେଲେ ମଧ୍ୟ କରିବେ କାରଣ ପିଲା ଛୁଆଙ୍କୁ ପୋଷଣ କରିବା ପାଇଁ। କିନ୍ତୁ ଶରୀର ଅନ୍ତରେଣ ବି ଇତି ଗୃହୀତ୍ୱା, ଶରୀର ଅନ୍ତ ସମୟରେ ମଧ୍ୟ ସେସବୁ କାର୍ଯ୍ୟ କରିବା ପାଇଁ ପଶ୍ଚାତପଦ ହେଉନାହାନ୍ତି। ତଦେକ ସାହିତ୍ୟମ ବୋଧିତମ, ତେଣୁ ତାଙ୍କ ପାଇଁ ଏଇସବୁ ତାଙ୍କ ସହିତ ତାଙ୍କ ପାଇଁ ଏଇସବୁ କାର୍ଯ୍ୟ କରୁଛନ୍ତି। ନାର୍ଥ କବିତା କହିଲେ ପରମାର୍ଥ ଅନଭିଜ୍ଞ, ପରମାର୍ଥ ଜାଣିନାହାନ୍ତି, ଖାଲି ଭୌତିକ ଅର୍ଥ ପାଇଁ ଲାଗିକି ରହିଲେ। ଜୀବନ ସାରା ଚାଲିଗଲା, ଗୋଟେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲେ, କେତେ ଉନ୍ନତ ଜନ୍ମ ସିଏ ପ୍ରାପ୍ତ ହେଲେ, କିନ୍ତୁ ପରମାର୍ଥ ପାଇଁ କିଛି ଚିନ୍ତା କଲେ ନାହିଁ, ପରମାର୍ଥ ପାଇଁ କିଛି ଚିନ୍ତା କଲେ ନାହିଁ। ନାର୍ଥ କବିତା ପରମାର୍ଥ ଅନଭିଜ୍ଞ, ପରମାର୍ଥ ବିଷୟରେ କେତେ ଜଣ ଜାଣୁଛନ୍ତି, ପରମାର୍ଥ କ'ଣ ପଚାରି, ପରମାର୍ଥରେ କ'ଣ ଇଏ ପ୍ରକୃତ ଆମର ସ୍ୱାର୍ଥ କହୁଥିଲେ ପ୍ରହ୍ଲାଦ ମହାରାଜ କଥା କହୁଛି, ନ ତେ ବିଧୁ ସ୍ୱାର୍ଥବତୀ କି ବିଷ୍ଣୁ ଦୁରାଶୟା ଯେ ବହିରର୍ଥ ମାନ ଅନ୍ଧା ଯଥା ଦେହ ରୂପ ନିୟମାନ ତେବି ସ୍ୱତନ୍ତ୍ରାମ ଉରୁଧାମି ବନ୍ଧା। ଅନ୍ଧ ନେତାମାନେ ଅନ୍ଧମାନଙ୍କୁ ବାଟ ବର୍ତ୍ତିଲେ ଯାହା ହେବ ସେଇଭଳି ଭାବରେ ସେମାନେ ସମସ୍ତେ ଏଇ ଭଗବାନଙ୍କର ଯେଉଁ ତିନୋଟି ଗୁଣ ରହିଛି ସତ୍ୱରଜତମ ଏଇ ତିନି ଗୁଣରେ ସବୁ ବନ୍ଧା ହୋଇକି ରହିଛନ୍ତି। ତେଣୁ ଏମାନେ ଜାଣନ୍ତି ନାହିଁ ପରମାର୍ଥ ବିଷୟରେ ଜାଣନ୍ତି ନାହିଁ, ଜ୍ଞାନ ପରମ ଅର୍ଥ କେଉଁଟା, ଖାଲି ଭୌତିକ ଅର୍ଥ, ଏ ଭୌତିକ ଅର୍ଥ ଏ ପୃଥିବୀ ପୃଷ୍ଠରେ ଚଳିବ, କିନ୍ତୁ ଶରୀର ତ୍ୟାଗ କଲା ପରେ ଏଇ ଯେଉଁ ଧନ ତ ନେଇପାରିବ ନାହିଁ, ନେଲେ ମଧ୍ୟ ସେଇଟା ଚଳିବ ନାହିଁ। ସେଠି ଯଦି ସ୍ୱର୍ଗ ଲୋକକୁ ଜଣେ ଜୀବ ଥରେ ଇନ୍ଦ୍ର ଥରେ ଆସିଥିଲେ, ଇନ୍ଦ୍ର ଥରେ ଆସିଥିଲେ ଆମର ଜଗନ୍ନାଥ ମନ୍ଦିର, ଜଗନ୍ନାଥ ମନ୍ଦିର ଆସିଥିଲେ, ତେଣୁ ସେଠିକାର ତାଙ୍କର ତ ଏ ଧନ ନାହିଁ ନା, ତାଙ୍କର ଅଲଗା ସୁବର୍ଣ୍ଣ ଅଛି, ଅବଶ୍ୟ ସୁବର୍ଣ୍ଣଟା ଏଠି ଚଳିବ, ସ୍ୱର୍ଗଲୋକରେ ମଧ୍ୟ ସୁବର୍ଣ୍ଣ ରହିଛି ଏବଂ ସେ ବେଟର ସୁବର୍ଣ୍ଣ, ଆମର ଏ ଭୌତିକ ପୃଥିବୀରେ ଯେଉଁ ରହିଛି ତାଠାରୁ ଅଧିକ କ୍ୱାଲିଟେଟିଭ୍ ସେଇଟା ରହିଛି। ଜାମ୍ବ ନଦୀର ହେମ ଏଇଟା ହେଉଛି ସୁବର୍ଣ୍ଣ, ମାନେ ଶୁଦ୍ଧ ସୁବର୍ଣ୍ଣ ବୋଲି କୁହାଯାଏ। ତେଣୁ ଇଏ ରହିଛି। ଇନ୍ଦ୍ର ଯେଉଁ ଆସିଥିଲେ ପ୍ରସାଦ ପାଇକି ପଳେଇଗଲେ, ମହାପ୍ରସାଦ ପାଇକିରି ଅଢ଼ା ପାଇକି ପଳେଇଗଲେ, ତାଙ୍କୁ ପଛରେ ଗୋଡ଼େଇଲେ ସିଏ ଶୁଆରା, ସିଏ ପଇସା ଦେଉନୁ କୁଆଡ଼େ ଯାଉଛ, ସେ ପଳେଇଗଲେ। ସେ ଆସି ଦେଖିଲେ ଏଇଭଳି ଭାବରେ ସ୍ୱର୍ଗଦ୍ୱାର ଯେଉଁ ରହିଛି ପୁରୀରେ ସ୍ୱର୍ଗଦ୍ୱାର ସେଥିପାଇଁ ହେଇଛି, ତା ନାଁ ହେଉଛି ସ୍ୱର୍ଗଦ୍ୱାର। ସେଇପଟେ ପ୍ରବେଶ କରିକିରି ପଳେଇଲେ, ସ୍ୱର୍ଗକୁ ପଳେଇଲେ, ସ୍ୱର୍ଗଦ୍ୱାର ସେଥିପାଇଁ ତା ନାମ ହେଇଛି। ତେଣୁ ଆଙ୍କୁ କହିଲେ ଯେ ଠିକ୍ ଅଛି, ମୋ ପାଖରେ ପଇସା ନାହିଁ, ମୁଁ ତୁମକୁ ଗୋଟେ ମନ୍ତ୍ର ଦେବି। ନା କ'ଣ ମନ୍ତ୍ର? ନା ତୁମେ ସେଇ ମନ୍ତ୍ର ପାଠ କରିବ, ଯଦି ତୁମେ ବର୍ଷା ହେବ, ମନ୍ତ୍ର ପାଠ କଲେ ବର୍ଷା ହେବ। ଇନ୍ଦ୍ର ବର୍ଷାର ମାଲିକ, ସିଏ ତାଙ୍କୁ ମନ୍ତ୍ର ଦେଇଦେଲେ। ତେଣୁ ମନ୍ତ୍ର ଦେଇକିରି ଯେତେବେଳେ ସେ ପରୀକ୍ଷା କଲେ, ଦେଖିଲେ ମନ୍ତ୍ର ବୋଲିଲା ବେଳକୁ ବର୍ଷା ହେଲା। ଏଇଟା ରାଜା ଜାଣିଲେ, ରାଜା ଜାଣିକି ତାଙ୍କୁ ସବୁ ନେଇକିରି ଯେଉଁଠି ବର୍ଷା ବର୍ଷି ହେଉନଥିଲା, ମରୁଡ଼ି ପଡ଼ୁଥିଲା, ସେସବୁ ମନ୍ତ୍ର ପଢ଼ିକି ସବୁ ବର୍ଷା କରେଇଲେ। ଏସବୁ କଥା ରହିଛି ପୁରୀରେ ଗୋଟେ ଘଟଣା। ସେଇଥିପାଇଁ ତା ନାମ ହେଉଛି ସ୍ୱର୍ଗଦ୍ୱାର। ଯାହା ବି ହେଉ, ଏ ଭୌତିକ ଜଗତରେ ଚଳିବ, ବ୍ରହ୍ମଲୋକ ପର୍ଯ୍ୟନ୍ତ ସୁବର୍ଣ୍ଣ ଚାଲିବ, କେଉଁଠି ଅସୁବିଧା ନାହିଁ। କିନ୍ତୁ ଆମେ ଯେତେବେଳେ ଶରୀର ତ୍ୟାଗ କରିବା, ଆମର କୋଟିଏ ଟଙ୍କା ଥିଲେ ମଧ୍ୟ ଆମେ ଗୋଟିଏ ଟଙ୍କା ବି ନେଇପାରିବା ନାହିଁ। ଆଉ ସେଠି ଚଳିଲେ କ'ଣ, ନ ଚଳିଲେ କ'ଣ? କିନ୍ତୁ ପରମା ଭୌତିକ ଜଗତର ଉର୍ଦ୍ଧ୍ୱରେ ଯେଉଁ ରହିଛି ଜଗତ ରହିଛି, ସେଠି ଏ ଟଙ୍କା କାର୍ଯ୍ୟ କରିବ ନାହିଁ, ସେଠି ପରମାର୍ଥ ଦରକାର। ତୁମେ କେତିକି ପରମାର୍ଥ କମେଇଛ, ସେଇ ଅନୁସାରେ ତୁମେ ପ୍ରାପ୍ତ ହେବ, ସେ ସ୍ଥାନକୁ ପ୍ରାପ୍ତ ହେବ। ତେଣୁ ଲୋକମାନେ ପରମାର୍ଥରେ ଅନଭିଜ୍ଞ, ସେମାନେ ଜାଣନ୍ତି ନାହିଁ ପରମାର୍ଥ କେଉଁଟା, ପରମାର୍ଥରେ ଅନଭିଜ୍ଞ। ଯଦ୍ବା ନାର୍ଥ ଅନର୍ଥ ମହାପାପଂ ତସ୍ମିନ୍, ଅନର୍ଥ ମହାପାପ, ବିଭିନ୍ନ ପ୍ରକାର ପାପର ମଧ୍ୟ ବିଭିନ୍ନ ପ୍ରକାର କ୍ୟାଟେଗୋରି ରହିଛି, ବିଭିନ୍ନ ପ୍ରକାର ସ୍ତର ରହିଛି। ପାପ ମହାପାପ, ଅତିପାପ, ଉରୁପାତକ, ମହାପାତକ, ପାତକ, ଏଇଭଳି ଭାବରେ ଅତିପାତକ, ଉରୁପାତକ, ମହାପ, ଏଇସବୁ ବିଭିନ୍ନ ପ୍ରକାର ଚାରି ପ୍ରକାର ପାପ ରହିଛି, ସବୁ ବର୍ଣ୍ଣନା କରାଯାଇଛି, ସେ ଅନୁସାରେ ସବୁ ରହିବେ। ତେଣୁ ଏଇଭଳି ଭାବରେ ସବୁ କହିବେ, ଅକ୍ରୁଡ଼ ଏଇଭଳି ଭାବରେ ତାଙ୍କୁ କହିବେ, ଧୃତରାଷ୍ଟ୍ର ତାପରେ ଉତ୍ତର ଦେବେ ଆଉ। ତେଣୁ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବିତ ଗୌରଭକ୍ତ କି, ନିଧାୟ ଗୋପ୍ରମା।